ఎయిత్ క్యాంటో చాప్టర్ 1 వర్స్ 43 సుతో వాచో వైఖి దైవం సత్వబాధరాయణీ రాయోపవిష్టేనో కథా సుశోధితో వాచ విప్రా ప్రతినంద్య పార్థివం మునీనాం సదసి స్మ శృణుతాం శిశుతవాచ పరీక్షితేవ సతు బాధరాయణీ రాయోపవిష్టేన కథా శోధిత ఉవాచ విప్రా ప్రతినంద్య పార్థివం మునీనాం సదసి స్మ శృణుతాం ట్రాన్స్లేషన్ దాస భక్తివేదాంత పర్పస్ డేట్ క్యాంటో ఫస్ట్ చాప్టర్ ఆఫ్ ది శ్రీమద్ భాగవతం ఎంటైటిల్డ్ ది మనస్ అడ్మినిస్ట్రేటర్స్ ఆఫ్ ది యూనివర్స్ శ్లోకర ఒడియా అనువాద శ్రీశూత గోస్వామి కహిలే హే బ్రాహ్మణగణ ଯେତେବେଳେ ପରୀକ୍ଷିତ ମହାରାଜ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରୁଥିବା ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଏହି ପ୍ରକାର ଅନୁରୋଧ କଲେ ସେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ କଥା ଶୁଣି ବଡ଼ ପ୍ରଚୋଦିତ ହେଲେ ଏବଂ ପରୀକ୍ଷିତ ମହାରାଜଙ୍କ ସମ୍ମାନ ଜାଣି ଆନନ୍ଦରେ ସେ ମୁନିମାନଙ୍କର ସଭାରେ ଏ କଥା କହିବାକୁ ଆରମ୍ଭ କଲେ ଅଷ୍ଟମ ସ୍କନ୍ଧର ଏଇ ପ୍ରଥମ ଅଧ୍ୟାୟ ଶେଷ ହେଲା ତତ୍ପରବର୍ତ୍ତୀ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟ ଶିଶୁ ଗୋବାଚ ଆସିଦଗିରି ବର ରାଜ ସ୍ତ୍ରୀକୁଟ ଇତି ବିଶ୍ରୁତ କ୍ଷୀରୋଦିନାମୃତ ଶ୍ରୀମାନ୍ୟୋଜନାୟୁକ୍ତ ଶିଶ୍ରିତ ଶ୍ରୀକୁଟ ନାମକ ଏକ ମହାନ ପର୍ବତ ଅଛି। ଏହା 10,000 ଯୋଜନ ଅର୍ଥାତ 80,000 ମାଇଲ ଉଚ୍ଚ ଏବଂ ଏହା ଦୁଗ୍ଧ ସାଗର ଦ୍ୱାରା ପରିବେଷ୍ଟିତ ଅତି ସୁନ୍ଦର ଭାବେ ଅବସ୍ଥିତ ହେଲା। ଶ୍ଳୋକ ଅର୍ଥ ପରବର୍ତ୍ତୀ 2 ଶ୍ଳୋକ ରତ୍ନଧାତୁବିଚିତ୍ରିତେ ନାନଦ୍ରୁମଲତା ଗୁଳୁମେ ନିର୍ଘୋଷରେ ନିର୍ଜରାମ ବସାମ ଟ୍ରାନ୍ସଲେସନ ବାଇଶ ଲୋକ ସେ ଯେଉଁ ପର୍ବତ ଦୈର୍ଘ୍ୟ ଆଉ ପ୍ରସ୍ଥ ମଧ୍ୟ ସେ ଏକା ଅର୍ଥାତ 80,000 ମାଇଲ୍ସ 80,000 ମାଇଲ୍ ଏହାର ତିନୋଟି ପ୍ରଧାନ ଶୃଙ୍ଗ ଅଛି ଯାହାକି ଲୌହ ନିର୍ମିତ ରୌପ୍ୟ ନିର୍ମିତ ଆଉ ସ୍ୱର୍ଣ୍ଣ ନିର୍ମିତ ଆଉ ସମଗ୍ର ସବୁ ଦିଗକୁ ଏହା ଅତି ସୁନ୍ଦର କରୁଛି। ସେ ପର୍ବତ ମଧ୍ୟ ଅନ୍ୟ ଶୃଙ୍ଗ ସବୁ ଅଛି ଯାହାକି ମଣିମୁକ୍ତା ଆଉ ବହୁ ମୂଲ୍ୟବାନ ଧାତୁ ଦ୍ୱାରା ପରିପୂର୍ଣ୍ଣ ସୁନ୍ଦର ବୃକ୍ଷ ଲତା ଆଦି ଦ୍ୱାରା ପରିବେଷ୍ଟିତ ଏବଂ ଜଳପ୍ରପାତ ଯାହା ସେଥିରେ ଅଛି ସେ ଜଳପ୍ରପାତର ଯେଉଁ ଶବ୍ଦ ତାହା ଅତ୍ୟନ୍ତ ମୁଗ୍ଧକର ମନମୁଗ୍ଧକର ସୁନ୍ଦର ଏପରି ଭାବରେ ସେ ପର୍ବତର ନାୟମାନ ହେଇଛି ସବୁ ଦିଗର ସୌନ୍ଦର୍ଯ୍ୟ ବୃଦ୍ଧି କରି ତତ୍ପରବର୍ତ୍ତୀ ଶ୍ଳୋକ ଶ୍ଳୋକ 4 ସେ ଦୁଗ୍ଧ ସାଗର ଦ୍ୱାରା ଧୌତ ହେଉଛି ଏବଂ অষ্টদিগরে, চারি আড়ে অষ্টদিগরে ষষ্ঠ দিগরে চারি আড়ে বহুত হচ্ছে শ্লোকের অর্থ পরপর শ্রীল প্রভাত। আমার পরমারাধ্য গুরুদেব শ্রী শ্রীমদেব শ্রী ভক্তিবেদান্ত স্বামী প্রভুজি মহারাজ ভাষ্য দিয়েছেন, তার ওড়িয়া অনুবাদ ভাবছে। এই শ্রীমদ ভাগবত আমি এই কথা জানিপারছে যে বিভিন্ন প্রকার সমুদ্র অছি, সাগর অছি, ক্ষীর সাগর অছি এবং সুরা সাগর অছি, ঘৃত সাগর অছি, তৈল সাগর অছি এবং মধুর জল সাগর মধ্যে অছি। এপরি আমি দেখিবা এই ব্রহ্মাণ্ডরে বিভিন্ন প্রকার সাগর অছি। আধুনিক জড়বৈজ্ঞানিক মানে এর কোনসি বিবরণ দিয়ে পারন্তি নাই, কারণ সেমানকর জ্ঞান অতি সীমিত। সেইপাই সেমানি কোনসি লোক গ্রহ পূর্ণ বিবরণ দিয়ে পারনান্তি, এপরিকি যে ভূলোকরে মানে বাস করুছে তার মধ্যে পূর্ণ বিবরণ সেমান দিয়ে পারনান্তি। এই শ্লোকরু আমি জানিপারুছে যে সে যে ত্রিকুট পর্বত ছিলে অছি, তার উপত্যকা দুগ্ধ দ্বারা ধূপ হচ্ছে, মণি তা সবু স্ত্রী প্রসূত হচ্ছে। কোণসি ব্যক্তির এই প্রকার শক্তি না যে কি ভূত প্রকৃতির এই প্রকার যে অছে যে ক্রিয়া হচ্ছে তাকে অনুকরণ করিপার। ভূত প্রকৃতি ভগবানঙ্কর নির্দেশ মতে যে ক্রিয়া করুছি তাকে অনুকরণ করিবার শক্তি কোণসি ব্যক্তির না। এ হল এই শ্লোক উপরে দিয়া যাইবা আমার পরমারাধ্য গুরুদেব শ্রী শ্রীমদেব শ্রী ভক্তিবেদান্ত স্বামী প্রভুজি মহারাজঙ্কর ভাষ্য। তবে আমার কথা হচ্ছে যে পরীক্ষিত মহারাজঙ্কর জিজ্ঞাসার উত্তর দেছেন সুখদেব স্বামী সে গজেন্দ্র উদ্ধার কথা কহবে। যা কুহযাই তা অমূল প্রমাণমূলক কথা, বিশুদ্ধ প্রমাণমূলক কথা, মনগড়া কথা কিছু নুহে বা ভুল ভটকাইতে কিছু না, এ কথা মনে খেয়াল পড়ব। কারণ শ্রীমদ ভাগবত সর্ব বেদান্ত সার, সমস্ত বেদ বেদান্তর সার জিনিস, আর শ্রুতি প্রমাণ হচ্ছে মুখ্য প্রমাণ। আমার যে প্রমাণ চতুর্বিধ অছি, অনুমান প্রমাণ, প্রত্যক্ষ প্রমাণ, ঐতিহ্য প্রমাণ, শ্রুতি প্রমাণ, প্রমাণের মধ্যে শ্রুতি প্রমাণ প্রধান। শ্রুতি প্রমাণ বেদ প্রমাণ প্রধান প্রমাণ, বিশেষ করে এই যে প্রমাণ দিয়া যাচ্ছে এটি শ্রীমদ ভাগবত প্রমাণ, শ্রীমদ ভাগবত প্রমাণ মঙ্গল অমল প্রমাণ, বিশুদ্ধ প্রমাণ, এতে ভুল ভটকাইছে। ভাগবত জানা মানে সে জবন সম, তার শাস্তা আছে জন্মে জন্মে জন্ম, এ কথা আমার কথা হয়েছে কুহাইছে। ভাগবত প্রমাণকে অস্বীকার করিব, ভাগবতর কথাকে মানিব না, সে ম্লেচ্ছ জবন, সে নিশ্চিত ভাবরে জন্ম জন্মান্তর ধরি জবনদণ্ড পাইব, এতে কিছু সন্দেহ না। কৃষ্ণ তুল্য ভাগবত বিভূষর বাশ্রয় প্রতি শ্লোকে প্রতিক্ষে নানা কয়, এই কথা আছে। কৃষ্ণ তুল্য ভাগবত, ভাগবত ভগবান কৃষ্ণক তুল্য বিভূ বস্তু, ভগবান কৃষ্ণ যেপরি বিভূ, ভাগবত রূপে বিভু ভগবানকর বাণী অবতার, কথাবতার শ্রীমদ ভাগবত, ভাগবতর আশ্রয় মধ্যে বিভুঙ্কর আশ্রয় যেপরি আমি নৌছে ভাগবতর আশ্রয়। শাস্ত্র কৃপা গ্রন্থ কৃপা আছে, ভগবত কৃপা শাস্ত্র কৃপা গ্রন্থ কৃপা আছে, তেমন ভাগবতর কৃপা মধ্য সে প্রাপ্ত হব যে ভাগবতর আশ্রয় নব, সে কথা কুহাইছে। তেমন এ সাধারণ কথা নুহে, এ হচ্ছে অমল প্রমাণমূলক কথা, আয়া নিশ্চিত কথা, ভুল ভটকা না। এসব সাগর মানে অছি যা কি জড় বৈজ্ঞানিক কোনসি কথা জানি, লিমিটেড নলেজ, অতি সীমিত জ্ঞান জড় বৈজ্ঞানিক, তথাপি সেথিরে তাঙ্কর এত উদ্ধত্য রয়েছে। হরচমট কিছু দেখেই জড় বিজ্ঞানর হরচমট দেখেইকি সেমানকর কিন্তু গর্ব, কিন্তু আপকা যে অধিক অধিক এটি কথা আছে, কেতে সাগর, ক্ষীর সাগর, দগ্ধ সাগর, দুগ্ধ সাগর, ঘৃত সাগর, ଆଉ ମଧୁର ଜଳ ସାଗର, ଦଳ ସାଗର, ଇତ୍ୟାଦି ପ୍ରକାର ସାଗର ମାନ ଅଛି। ୟାର ବର୍ଣ୍ଣନା ସେମାନେ କିଛି ଦେଇପାରିବେ ନା, କୋଉଠି କି ପ୍ରକାର ଭାବରେ ଅଛି ତାହା ସେମାନେ ଜାଣନ୍ତି ନା, କହିପାରିବେ ନା। ତେଣୁ ବିଶୁଦ୍ଧ ପ୍ରମାଣମୂଳକ ଗ୍ରନ୍ଥ ଶ୍ରୀମଦ ଭାଗବତ ଗ୍ରହଣ କର, ଏ କଥାକୁ ସ୍ୱୀକାର କରିବାକୁ ପଡ଼ିବ, ମାନିବାକୁ ପଡ଼ିବ, ଏ ହେଉଛି କଥା। ଭାଗବତ ଜେନା ମାନେ ସୁଯୋଗନ ସମତାର ଶାସ୍ତ୍ର ଜନ୍ମେ ଜନ୍ମେ ପ୍ରମାଣ, ଭାଗବତ ମାନିବ ନା ମେଚ୍ଛ ଯୋଗନ, ଏଇ ପ୍ରକାର ମେଚ୍ଛ ଯୋଗ ପ୍ରଚୁର ଅଛନ୍ତି, ଯେଉଁମାନେ କି ଏ ଯେଉଁ ଶବ୍ଦ ପ୍ରମାଣ, ବେଦ ପ୍ରମାଣ, ମୁଖ୍ୟ ପ୍ରମାଣ, ଏ ପ୍ରମାଣ ସ୍ୱୀକାର କରନ୍ତି ନା। ଆଉ ସେମାନେ ସେମାନଙ୍କର ଯେଉଁ ଐତିହ୍ୟ ବା ପ୍ରତ୍ୟକ୍ଷ ପ୍ରମାଣ ଆଦି ଉପରେ ଗୁରୁତ୍ୱ ଆରୋପ କରନ୍ତି, ସେମାନେ ଭୁଲି ଯାଆନ୍ତି ଯେ ସେମାନେ ବଦ୍ଧ ଜୀବ, ସେମାନଙ୍କର ଚାରୋଟି ଦୋଷ ଅଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣା ପାଟବ, ତେଣୁ ଇନ୍ଦ୍ରିୟ ଗୁଡ଼ିକ ହେଉଛି ତାଙ୍କର ଦୋଷଯୁକ୍ତ, ଦୋଷମୁକ୍ତ ଇନ୍ଦ୍ରିୟ ନୁହେଁ। ଇନ୍ଦ୍ରମାନଙ୍କ ସାହାଯ୍ୟରେ ଯାହା କହନ୍ତି ସେନ୍ସ ପରସେପ୍ସନ ଇଂରେଜରେ କୁହାଯାଉଛି, ଇନ୍ଦ୍ରମାନଙ୍କ ସାହାଯ୍ୟରେ ଯେଉଁ ଜ୍ଞାନ ଆହରଣ କରିବ ତାହା ବିଶୁଦ୍ଧ ନୁହେଁ, ତାହା ଦୋଷଯୁକ୍ତ, ଇମ୍ପରଫେକ୍ଟ, ଇଜ୍ ନଟ୍ ପରଫେକ୍ଟ। ତେଣୁ ତା ଉପରେ ଏତେ ଗର୍ବ କ୍ୟା, ସେଥିପାଇଁ ଶ୍ରୁତି ପ୍ରମାଣ ବା ବେଦ ପ୍ରମାଣକୁ ବା ବୈଦିକ ଅଧିକାରୀ ଯେଉଁମାନେ, ବୈଦିକ ଆଚାର୍ଯ୍ୟ ଯେଉଁମାନେ ଯେଉଁମାନେ ଏ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିଛନ୍ତି ଗୁରୁ ପରମ୍ପରାରୁ, ସେମାନଙ୍କର କଥାକୁ ଆମକୁ ମାନିବା ପାଇଁ ଶାସ୍ତ୍ର ଗୁରୁ ସାଧୁ ଶାସ୍ତ୍ର ଗୁରୁ ବାକ୍ୟ ଚିତ୍ତେତେ କୁରିଆ ଐକ୍ୟ ଆର୍ ନ କରିବ ମୁନି ଆଶା, ସେଥିପାଇଁ କହିଛି। ବେଦଶାସ୍ତ୍ର ବୈଦିକ ଶାସ୍ତ୍ରରେ ଯାହା କୁହାଯାଉଛି ସେ କଥା, ଆଉ ବୈଦିକ ଆଚାର୍ଯ୍ୟ ଗୁରୁ ବୈଷ୍ଣବ ସେ ଯାହା କହୁଛନ୍ତି ସେ କଥାକୁ, ଆଉ ସାଧୁ ବୈଷ୍ଣବ ଏମାନଙ୍କ କଥାକୁ, ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ କଥାକୁ ଦୃଢ଼ ବିଶ୍ୱାସର ସହକାରେ ଆମକୁ ଗ୍ରହଣ କରିବା ପାଇଁ ପଡ଼ିବ, କାରଣ ଏତେ ଭୁଲ ଭଟକା କିଛି ନାହିଁ, ତାକୁ ମାନିବା ପାଇଁ ପଡ଼ିବ। ଏଇଟା ଆମର ମୂଳ ନୀତି, ଟୁ ଆକ୍ସେପ୍ଟ ଦି ଅଥରିଟି, ପ୍ରାମାଣିକ ଅଧିକାରୀ ଯେ ତାଙ୍କୁ ମାନି ନେବା ପାଇଁ ପଡ଼ିବ, ସେଥିରେ ଆମର ସବୁ କଲ୍ୟାଣ ନିହିତ ଅଛି। ଯଦି ତାହା ଆମେ ସ୍ୱୀକାର ନ କରିବା ତାହେଲେ ଆମ ଏ ଜ୍ଞାନ ଆମେ ଆହରଣ କରିପାରିବା ନା, କରିପାରିବା ନା, କୌଣସି ପ୍ରକାର ଏ ମାର୍ଗରେ ଆମର ଅଗ୍ରଗତି ହେବ ନା, ଅଗ୍ରଗତି ହେବ ନା। ସେଥିପାଇଁ ଏ ହେଉଛି ଆମର ପ୍ରଥମ ଜିନିଷ, ଟୁ ଆକ୍ସେପ୍ଟ ଦି ବୋନାଫାଇଡ୍ ଅଥରିଟି, ପ୍ରାମାଣିକ ଅଧିକାରୀଙ୍କୁ ମାନି ନେବା। ଯେମିତିକି କୁହାଯାଏ ଛୋଟ ପିଲା ଯେତେବେଳେ ବିଦ୍ୟାରମ୍ଭ କରିବାକୁ ଯାଉଛି, ପାଠ ପଢ଼ିବାକୁ ଯାଉଛି, ପ୍ରାଇମେରୀ ସ୍କୁଲକୁ ଯାଏ, ପ୍ରାଥମିକ ସ୍କୁଲକୁ ଯାଏ, ସେଠି ପ୍ରାଥମିକ ସ୍କୁଲରେ ଯେଉଁ ଶିକ୍ଷକ ଥାଆନ୍ତି, ପ୍ରାମାଣିକ ଶିକ୍ଷକ ସାର୍ଟିଫାଏଡ୍ ଟିଚର୍, ସରକାର ତାଙ୍କୁ ନିଯୁକ୍ତି ଦେଇଛି, ସେମାନେ ସାର୍ଟିଫିକେଟ୍ ପାଇଛନ୍ତି, ସେ ଯାହା ପାଠ ପଢ଼ାନ୍ତି ସରଳ ଶିଶୁ ତା ଗ୍ରହଣ କରିନିଏ, ଦୁଇ ଦୁଣେ ଚାରି ଶିକ୍ଷକ ପାଠ ପଢ଼ାଉଛି, ଦୁଇ ଦୁଣେ ଚାରି ସରଳ ଶିଶୁ ଗ୍ରହଣ କରିନି, ହଁ ଦୁଇ ଦୁଣେ ଚାରି। ତାହେଲେ ଯଦି ପଚାରିବ ତୁମେ ଦୁଇ ଦୁଣେ କେତେ ନା ଦୁଇ ଦୁଣେ ଚାରି, କେମିତି ହେଲା, କାହିଁକି ହେଲା, ନା ମୋର ଶିକ୍ଷକ କହିଛନ୍ତି, ଶିକ୍ଷକ କହିଛନ୍ତି ଦୁଇ ଦୁଣେ ଚାରି, ବେଶ ସେଇଟାଇ କଥା, ଆଉ ନ କଥା, ସେ ପ୍ରାମାଣିକ ଅଧିକାରୀ ମୁନାଫାଇଡ୍ ଅଥରିଟି, ସେ ଯାହା କହିଛନ୍ତି ଆମେ ତାକୁ ମାନି ନେବା, ଏଇଟାଇ କଥା, ଅନ୍ୟ କଥା କିଛି ନାହିଁ। ଏଇଟା ପ୍ରଥମ ନୀତି, ପ୍ରଥମ କଥା ଏଇଟା। ତାପରେ ତାହେଲେ ତୁମେ କ୍ରମଶଃ ଅଗ୍ରଗତି କରିବ ଏ ମାର୍ଗରେ, ନଚେତ ଅଗ୍ରଗତି ହେଇପାରିବନି, ତା ନ ମାନିବ ସେସବୁ ସେ କଥା ବି ପାଠ ପଢ଼ିପାରିବ ନା, ଅଳ୍ପ କଷିପାରିବ ନା, ତାହାର ପାଠ ପଢ଼ା ସେଠି ବନ୍ଦ ହେଇଯିବ। ତେଣୁ ଏ ହେଉଛି ଆମର ପ୍ରାମାଣିକତା, ଇଏ ହେଉଛି ଆମର ନୀତି, ଆକ୍ସେପ୍ଟ ବୋନାଫାଇଡ୍ ଅଥରିଟି, ପ୍ରାମାଣିକ ଅଧିକାରୀ ମାନିବ। ତେଣୁ ଭାଗବତ ଅମଳ ପ୍ରମାଣମୂଳକ ଗ୍ରନ୍ଥ, ସେ ଯାହା କହିଛନ୍ତି ତାକୁ ଆମେ ମାନିବା ପାଇଁ, ସେଥିରେ କୌଣସି ଯୁକ୍ତିତର୍କ ଯୋଡ଼ିବା କଥା ହେଇନି, ଅଚିନ୍ତ କରୁ ଜଳା ବା ନଷ୍ଟ ତା ତେଣୁ ଯୋଉ ଜୟତ ଅଚିନ୍ତ ଜିନିଷ ପାଇଁ ତର୍କ ଯୋଗ କରିବ, କ'ଣ କରିକିରି କ'ଣ ପ୍ରମାଣ ପାଇପାରିବ ନା। ସେଥିପାଇଁ ଏ ପ୍ରକାର ସାଗର ମାନ ଅଛନ୍ତି, ଏହା ନିଶ୍ଚିତ କଥା। ଜଳ ବୈଜ୍ଞାନିକ ଯାହାଙ୍କର ଯାହା କହନ୍ତି କରୋନା ପାଠର ଦୋଷ ଅଛି, ଡିଫେକ୍ଟିଭ ସେନ୍ସେସ୍ ନେଇକିରି କାର୍ଯ୍ୟ କରୁଛନ୍ତି, ଯାହା କରୁଛନ୍ତି ତାଙ୍କୁ ମାନୁଛି ଯେ ଭୁଲ ପଟକା ହେଇଯାଉଛି, ତା ଠିକ କଥା। ଶବ୍ଦ ପ୍ରମାଣ, ବେଦ ପ୍ରମାଣ, ଶ୍ରୁତି ପ୍ରମାଣ ହେଉଛି ମୁଖ୍ୟ ପ୍ରମାଣ, ମହାନ ପ୍ରମାଣ, ଆଉ ତାକୁ ମାନିବ ଇଏ ହେଲା ଆମର କଥା।